આકાશવાણી. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାରେ ଏକ ନିର୍ବାଚନ ସଭାକୁ ଉଦ୍ବୋଧନ ଦେଇ ଏନ୍ଡିଏ ସରକାରଙ୍କ ସଫଳତା ଉପରେ କଲେ ଆଲୋକପାତ. ହରିୟାଣା ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ତିନି ସ୍ୱାଧୀନ ସଦସ୍ୟ. କର୍ମଚାରୀଙ୍କ ସାମୁହିକ ଛୁଟି ଯୋଗୁଁ କେରଳର ଚାରୋଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଅନେକ ବିମାନ ଚଳାଚଳ ବାଧାପ୍ରାପ୍ତ. ପାକିସ୍ତାନୀ ସଂସ୍କୃତି ବିରୋଧରେ ରବୀନ୍ଦ୍ର ସାହିତ୍ୟ ହେଉଛି ଆମର ମୁଖ୍ୟ ଅସ୍ତ କହିଲେ ବାଂଲାଦେଶ ରାଷ୍ଟ୍ରପତି. ଏବଂ ରୁଷିଆ ସେନାରେ ଲଢ଼ିବା ପାଇଁ ଭାରତୀୟ ନାଗରିକଙ୍କୁ ଚୋରାଚାଲାଣ ମାମଲାରେ ଚାରିଜଣଙ୍କୁ ଗିରଫ କଲା ସିବିଆଇ. ତେଲଙ୍ଗାନାର କରିମନଗର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୀମଲୱାଡ଼ାଠାରେ ଆଜି ପୂର୍ବାହ୍ନରେ ଏକ ନିର୍ବାଚନ ସଭାକୁ ଉଦ୍ବୋଧନ ଦେଇ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ ଦଶ ବର୍ଷରେ ଏନ୍ଡିଏ ସରକାରଙ୍କ ସଫଳତା ଉପରେ ଆଲୋକପାତ କରିଛନ୍ତି. ସେ କହିଛନ୍ତି ଏବେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ କେବଳ ଆତ୍ମନିର୍ଭର ହୋଇନାହିଁ ବରଂ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ମଧ୍ୟ କରିପାରୁଛି. ଜାମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ଏକ ସଫଳ ପଦକ୍ଷେପ ବୋଲି ସେ ବର୍ଷ୍ଣନା କରିଛନ୍ତି. ଅନ୍ୟ ରାଜନୈତିକ ଦଳଗୁଡ଼ିକ ପରିବାରବାଦ ଉପରେ ନିର୍ଭରଶୀଳ ଥିବାବେଳେ ବିଜେପି ଦେଶର ସ୍ୱାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି ବୋଲି ସେ କହିଛନ୍ତି. ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଇଛି ବୋଲି ସେ ଅଭିଯୋଗ କରିଛନ୍ତି. ଏହି ନିର୍ବାଚନରେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବହୁ ପଛରେ ରହିବ ବୋଲି ସେ କହିଛନ୍ତି. ଏହି ନିର୍ବାଚନୀ ର୍ୟାଲି ପୂର୍ବରୁ ପ୍ରଧାନମନ୍ତ୍ରୀ ସେଠାରେ ରାଜା ରାଜେଶ୍ୱର ସ୍ୱାମୀ ଦେବସ୍ଥାନ ଦର୍ଶନ କରିଥିଲେ. ହରିୟାଣା ବିଧାନସଭାରେ ବିଜେପି ସରକାରକୁ ସମର୍ଥନ ଦେଉଥିବା ତିନିଜଣ ସ୍ୱାଧୀନ ବିଧାୟକ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିଛନ୍ତି. ସେମାନେ ହେଲେ ପୁଣ୍ଡରୀ ବିଧାନସଭା ଆସନର ରଣଧୀର ଗୋଲେନ, ନୀଲଖିରି ବିଧାନସଭା ଆସନର ଧରମପାଲ ଗୁଣ୍ଡର ଏବଂ ଦାଦ୍ରିର ସୋମବୀର ସିଂ ସାଙ୍ଗୱାନ. ଏହି ତିନିଜଣ ବିଧାୟକ ତାଙ୍କର ଇସ୍ତଫାପତ୍ର ହରିୟାଣା ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟଙ୍କ ନିକଟକୁ ପଠାଇ ଦେଇଛନ୍ତି. ଗତକାଲି ସନ୍ଧ୍ୟାରେ ରୋହତକ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଏହି ବିଷୟରେ ଘୋଷଣା କରିଛନ୍ତି. ସେମାନେ କହିଛନ୍ତି ଯେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନେ ଏହି ସମର୍ଥନ ପ୍ରତ୍ୟାହାର କରିଛନ୍ତି. ବିଧାୟକ ଗୋଲେନ କହିଛନ୍ତି ରାଜ୍ୟରେ ବେରୋଜଗାର ବୃଦ୍ଧି ପାଇବା ସହ ଦରଦାମ ବୃଦ୍ଧି ସେମାନଙ୍କ ସମର୍ଥନ ପ୍ରତ୍ୟାହାରର ଏକ ମୁଖ୍ୟ କାରଣ. ଅନ୍ୟପକ୍ଷରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ କହିଛନ୍ତି କିଛି ବିଧାୟକଙ୍କର ରହିଥିବା ଉଚ୍ଚ ଆଶାକୁ ସବୁବେଳେ ପୂରଣ କରିବା ସମ୍ଭବ ନୁହେଁ ଏବଂ ଏ ବିଷୟରେ ରାଜ୍ୟବାସୀ ମଧ୍ୟ ଜାଣିଛନ୍ତି. ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ସଚିବ ପ୍ରବୀଣ ଆତ୍ରେ କହିଛନ୍ତି ଏହି ତିନିଜଣଙ୍କର ସମର୍ଥନ ପ୍ରତ୍ୟାହାର ଦ୍ୱାରା ବିଜେପି ସରକାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ. ଏବେ ମଧ୍ୟ 90 ଆସନ ବିଶିଷ୍ଟ ବିଧାନସଭାରେ 47 ଜଣ ସଦସ୍ୟଙ୍କର ସରକାରଙ୍କ ପ୍ରତି ସମର୍ଥନ ରହିଛି. ସେ କହିଛନ୍ତି ଆଇନ ଦୃଷ୍ଟିକୋଣରୁ ଦେଖିଲେ ବିରୋଧୀ ଦଳ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଏବେ ଆଗତ କରିପାରିବେ ନାହିଁ କାରଣ ଗତ ମାର୍ଚ୍ଚ ମାସ ବଜେଟ୍ ଅଧିବେଶନରେ ସେମାନେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଏବଂ ଏପର୍ଯ୍ୟନ୍ତ ଏହା ମଧ୍ୟରେ 6 ମାସ ସମୟ ଅତିକ୍ରାନ୍ତ ହୋଇନାହିଁ. ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଦା ଏହି ସ୍ୱାଧୀନ ବିଧାୟକଙ୍କ ପ୍ରତି ସମର୍ଥନ ଜ୍ଞାପନ କରିବା ସହ ସରକାରଙ୍କ ଉପରେ ରହିଥିବା ଅବିଶ୍ୱାସ ଜଣାପଡ଼ୁଛି ବୋଲି କହିଛନ୍ତି. ଏଥିସହ ରାଜ୍ୟରେ କଂଗ୍ରେସ ପ୍ରତି ସମର୍ଥନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି. କେରଳର ଚାରୋଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗତକାଲି ରାତିରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି. ଏୟାରଲାଇନ୍ସ ପରିଚାଳନାର କେତେକ ନୀତିକୁ ବିରୋଧ କରି ଏୟାର ଇଣ୍ଡିଆର ଅନେକ କର୍ମଚାରୀ ସାମୁହିକ ଭାବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ନେଇଛନ୍ତି, ଫଳରେ କୋଚିନ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଚାରୋଟି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଏବଂ ବେଙ୍ଗାଲୁରୁକୁ ଯାଉଥିବା ଗୋଟିଏ ଘରୋଇ ବିମାନକୁ ବାତିଲ କରାଯାଇଛି, ଫଳରେ ସାରଜା, ବାହାରିନ୍, ଦମାମ ଏବଂ ମସ୍କଟକୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି. ଏହାବ୍ୟତୀତ ଆଜି ସନ୍ଧ୍ୟାରେ ମସ୍କଟ, ବାହାରିନ୍ ଏବଂ ଦମାମରୁ ଆସିବାକୁ ଥିବା ଏୟାର ଇଣ୍ଡିଆ ବିମାନକୁ ମଧ୍ୟ ବାତିଲ କରାଯାଇଛି. ସେହିପରି ତିରୁବନନ୍ତପୁରମ୍ରୁ ମଧ୍ୟ ସାରଜା, ଦୁବାଇ, ମସ୍କଟ ଏବଂ ଆବୁଧାବି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନକୁ ବାତିଲ କରାଯାଇଛି. କୋଝିକୋଡ଼ରେ ଦୋହା, ଜେଦା, ରାସଲ ଖଇମା, ଦୁବାଇ ଏବଂ କୁଏତକୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ କନ୍ନୁର ବିମାନ ବନ୍ଦରରୁ ମସ୍କଟ, ସାରଜା ଏବଂ ଆବୁଧାବିକୁ ବିମାନ ଉଡ଼ାଣକୁ ବାତିଲ କରାଯାଇଛି. ଯାତ୍ରୀମାନେ ସମ୍ପୃକ୍ତ ବିମାନ ବନ୍ଦରରେ ପହଞ୍ଚବା ପରେ ହିଁ ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ବିଷୟରେ ଅବଗତ ହୋଇଥିଲେ. ବିମାନ ଚଳାଚଳ ପୁନଃ ଆରମ୍ଭ ହେବା ନେଇ ଅନିଶ୍ଚିତତା ସତ୍ତ୍ୱେ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଅନ୍ୟ ବିମାନରେ ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି. ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ କହିଛନ୍ତି ରବୀନ୍ଦ୍ର ସାହିତ୍ୟ ହେଉଛି ପାକିସ୍ତାନୀ ସଂସ୍କୃତି ବିରୋଧରେ ଆମର ମୁଖ୍ୟ ଅସ୍ତ୍ର. ରବୀନ୍ଦ୍ରନାଥ ଟାଗୋରଙ୍କ 163ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଛନ୍ତି ଟାଗୋରଙ୍କ ଗୀତ ବାଂଲାଦେଶର ମହାନ ମୁକ୍ତି ସଂଗ୍ରାମ ପାଇଁ ପ୍ରେରଣା ଯୋଗାଇଥିଲା। ରାଷ୍ଟ୍ରପତି କହିଥିଲେ ବଙ୍ଗଳା ସାହିତ୍ୟର ଉଜ୍ଜଳ ତାରକା ରବୀନ୍ଦ୍ରନାଥ ଟାଗୋର ସାହିତ୍ୟ କ୍ଷେତ୍ରରେ ଜଣେ ଚମତ୍କାର ପ୍ରତିଭା ଏବଂ ସେ ବଙ୍ଗଳା ସାହିତ୍ୟକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ବାର୍ତ୍ତାରେ କହିଛନ୍ତି ରବୀନ୍ଦ୍ରନାଥ ଟାଗୋରଙ୍କ ଯାଦୁକରୀ ହାତରେ ବଙ୍ଗୀୟ କବିତା ଗୀତ କ୍ଷୁଦ୍ରଗଳ୍ପ ଉପନ୍ୟାସ ପ୍ରବନ୍ଧ ନାଟକ ଗୀତିନାଟ୍ୟ ଏବଂ ନୃତ୍ୟନାଟିକା ପୂର୍ଣ୍ଣତା ପାଇଛି। ଟାଗୋରଙ୍କ ସୁନାର ବାଂଲା ଭାବନାରେ ଅନୁପ୍ରାଣିତ ହୋଇ ବାଂଲାଦେଶର ଜାତିର ପିତା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନ ସୁନାର ବାଂଲାକୁ ସ୍ୱାଧୀନ କରିବା ପାଇଁ ଶପଥ ନେଇଥିଲେ। ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ଅବସରରେ ବାଂଲାଦେଶ ସରକାର ଏକ ବିସ୍ତୃତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ରୁଷିଆ ସେନାରେ ଲଢ଼ିବା ପାଇଁ ଭାରତୀୟ ନାଗରିକଙ୍କୁ ଚୋରାଚାଲାଣ ମାମଲାରେ 4 ଜଣଙ୍କୁ ଗିରଫ କରିଛି। ସିବିଆଇ କହିଛି ଯେ ବିଦେଶରେ ଲୋଭନୀୟ ଚାକିରି ବାହାନାରେ ନିରୀହ ଯୁବକଙ୍କୁ ଲକ୍ଷ୍ୟ ରଖି ସାରା ଦେଶରେ ଚାଲୁଥିବା ଏକ ପ୍ରମୁଖ ମାନବ ଚାଲାଣ ନେଟ୍ୱର୍କ ଧରାପଡ଼ିଛି। ଗିରଫ ହୋଇଥିବା 4 ଜଣଙ୍କ ମଧ୍ୟରୁ 2 ଜଣ କେରଳର ଏବଂ ଅନ୍ୟ 2 ଜଣ ମୁମ୍ବାଇର ବାସିନ୍ଦା ବୋଲି ଜଣାପଡ଼ିଛି। ସିବିଆଇ କହିଛି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଏଭଳି ଠକେଇ କାର୍ଯ୍ୟ ଚାଲୁଥିଲା। ଚୋରାଚାଲାଣ ହୋଇଥିବା ଭାରତୀୟ ନାଗରିକଙ୍କୁ ଯୁଦ୍ଧ ପାଇଁ ତାଲିମ ଦିଆଯାଇଥିଲା ଏବଂ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ରୁଷିଆ ୟୁକ୍ରେନ୍ ଯୁଦ୍ଧ କ୍ଷେତ୍ରର ସମ୍ମୁଖ ଘାଟିରେ ନିୟୋଜିତ କରାଯାଇଥିଲା ବୋଲି ସିବିଆଇ କହିଛି। ରୁଷିଆକୁ ଭାରତୀୟ ନାଗରିକଙ୍କ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଘରୋଇ ଭିସା କନ୍ସଲ୍ଟାନ୍ସି ଫାର୍ମ ଏବଂ ଏଜେଣ୍ଟଙ୍କ ବିରୁଦ୍ଧରେ ମାନବ ଚାଲାଣ ମାମଲା ରୁଜୁ ହୋଇଛି। ବିଶ୍ୱ ରେଡ୍କ୍ରସ୍ ଦିବସ ଆଜି ସର୍ବତ୍ର ପାଳନ କରାଯାଉଛି। ସମାଜରେ ସ୍ୱେଚ୍ଛାକୃତ ସେବା ଏବଂ ଏକତା ମନୋଭାବ ନେଇ କାର୍ଯ୍ୟ କରିବାକୁ ଏହି ଦିବସ ସର୍ବଦା ପ୍ରେରଣା ଦେଇଆସିଛି। ରେଡ୍କ୍ରସ୍ ଏବଂ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡୋନାଲ୍ଡଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ମେ ମାସ 8 ତାରିଖ ଆଜିର ଦିନରେ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳିତ ହୋଇଆସୁଛି। ଅନ୍ତର୍ଜାତୀୟ ରେଡ୍କ୍ରସ୍ ଏବଂ ରେଡ୍ କ୍ରିସେଣ୍ଟ ଆନ୍ଦୋଳନ ସମ୍ପର୍କରେ ଲୋକଙ୍କ ଧାରଣାକୁ ବ୍ୟାପକ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ସେହିପରି ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଦେଶର ମୋଟ୍ ଜନସଂଖ୍ୟାର ପ୍ରାୟ 1.5% ଲୋକ ଥାଲାସେମିଆରେ ଆକ୍ରାନ୍ତ ହୋଇଥିବାବେଳେ ରାଜ୍ୟରେ 12,000 ଅଧିକ ଥାଲାସେମିଆ ରୋଗୀ ରହିଥିବା ଜଣାପଡ଼ିଛି। ଥାଲାସେମିଆ ଏକ ରକ୍ତବିକାର ସମସ୍ୟା। ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଅବଗତ କରାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଜମ୍ମୁ କାଶ୍ମୀରର ସଇସ୍ତାରଠାରେ ଭାରତୀୟ ବାୟୁସେନାର ଏକ ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପୁଞ୍ଚ ଜଙ୍ଗଲରେ ଘେରାଉ ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିଛି। ପୁଞ୍ଚର ସନାଇ ଶସ୍ତାର ଗୁରୁସାଇଟପ୍ ଏବଂ ସିନ୍ଧରା ଅଞ୍ଚଳ ସମେତ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଆଜିକୁ 5 ଦିନ ଧରି ସେନା ଏବଂ ପୁଲିସ୍ ସର୍ଚ୍ଚ ଅପରେସନ୍ ଚଳାଇଛି। ସୂଚନାଯୋଗ୍ୟ ଶନିବାର ସନ୍ଧ୍ୟାରେ ପୁଞ୍ଚର ସାଇସ୍ତାରଠାରେ ଆତଙ୍କବାଦୀମାନେ ବାୟୁସେନାର ଏକ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ବାୟୁସେନା ଯବାନ ଶହୀଦ ହୋଇଥିବାବେଳେ ଅନ୍ୟ 5 ଜଣ ଆହତ ହୋଇଥିଲେ। ଘଞ୍ଚ ଜଙ୍ଗଲ ଥିବାରୁ କିଛି ସ୍ଥାନରେ ଖୋଜାଖୋଜି ପାଇଁ ସୁରକ୍ଷା ବାହିନୀ ଡ୍ରୋନ୍ ଏବଂ ହେଲିକପ୍ଟର ସମେତ ହାଇଟେକ୍ ଉପକରଣ ବ୍ୟବହାର କରୁଛନ୍ତି। ପଚରାଉଚରା ପାଇଁ ସୁରକ୍ଷା ବାହିନୀ ଅନେକ ଲୋକଙ୍କୁ ଅଟକ ରଖିଥିଲା। ତେବେ ସୁରକ୍ଷା ବାହିନୀ ଦ୍ୱାରା ଛାଡ଼ି ଦିଆଯାଇଥିବା ସ୍କେଚ୍ରୁ ସ୍ଥାନୀୟ ଲୋକେ ଆତଙ୍କବାଦୀକୁ ଚିହ୍ନଟ କରିବା ସହ ସେମାନଙ୍କୁ ଖାଦ୍ୟ ଯୋଗାଉଥିବା ଦାବି କରିବା ପରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ରିୟର ଆଡମିରାଲ ରାଜେଶ ଧନକରଙ୍କ ନେତୃତ୍ୱରେ ଭାରତୀୟ ନୌସେନା ପ୍ରତିନିଧି ଦଳ ଗତକାଲି ସିଙ୍ଗାପୁର ଗସ୍ତ କରିଥିଲେ। ସାମୁଦ୍ରିକ ନିରାପତ୍ତା ସହଯୋଗ ବୃଦ୍ଧି ଏବଂ ଭାରତ ଓ ସିଙ୍ଗାପୁର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏହି ଗସ୍ତର ଉଦ୍ଦେଶ୍ୟ। ଏହି ସମୟରେ ପ୍ରତିନିଧି ଦଳ ସିଙ୍ଗାପୁରର ସାମ୍ପ୍ରତିକ ସାମୁଦ୍ରିକ ନିରାପତ୍ତା ଏବଂ ଜରୁରୀକାଳୀନ ବିପଦକୁ ପ୍ରତିହତ କରିବାର ଉପାୟ ଉପରେ ଆଲୋଚନା କରିଥିଲେ। ସେମାନେ ଆଇଏଫ୍ସି ସିଙ୍ଗାପୁର ଏବଂ ଭାରତୀୟ ନୌସେନା ସହ ପାରସ୍କରିକ ସମ୍ପର୍କ ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରିଥିଲେ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30 ହାଇଦ୍ରାବାଦଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସନ୍ରାଇଜର୍ସ ହାଇଦ୍ରାବାଦ ଏପର୍ଯ୍ୟନ୍ତ ଖେଳିଥିବା 11 ମ୍ୟାଚ୍ରୁ 6 ବିଜୟ ଏବଂ 5 ପରାଜୟ ସହ 12 ପଏଣ୍ଟ ପାଇଥିବାବେଳେ ଲକ୍ଷ୍ନୌ 11 ମ୍ୟାଚ୍ରୁ ସମପରିମାଣର ବିଜୟ ଏବଂ ପରାଜୟ ସହ 12 ପଏଣ୍ଟ ପାଇଛି। ଦୁଇ ଦଳ ସମାନ ସ୍ଥିତିରେ ଥିବାରୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାର ଏକ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇ ଏନ୍ଡିଏ ସରକାରଙ୍କ ସଫଳତା ଉପରେ କଲେ ଆଲୋକପାତ। ହରିୟାଣା ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ 3 ସ୍ୱାଧୀନ ସଦସ୍ୟ। କର୍ମଚାରୀଙ୍କ ସାମୂହିକ ଛୁଟି ଯୋଗୁଁ କେରଳର 4 ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଅନେକ ବିମାନ ଚଳାଚଳ ବାଧାପ୍ରାପ୍ତ। ପାକିସ୍ତାନୀ ସଂସ୍କୃତି ବିରୋଧରେ ରବୀନ୍ଦ୍ର ସାହିତ୍ୟ ହେଉଛି ଆମର ମୁଖ୍ୟ ଅସ୍ତ୍ର। କହିଲେ ବାଂଲାଦେଶ ରାଷ୍ଟ୍ରପତି ଏବଂ ରୁଷିଆ ସେନାରେ ଲଢ଼ିବା ପାଇଁ ଭାରତୀୟ ନାଗରିକଙ୍କୁ ଚୋରାଚାଲାଣ ମାମଲାରେ ଚାରିଜଣଙ୍କୁ ଗିରଫ କଲା ସିବିଆଇ।